ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
কে বন্ধু পরিত্রাণর বাক্য শুনিবা, বুঝিল কে বন্ধু পরিত্রাণর বাক্য শুনিবা। কিছু মিষ্ট এই বাণী, কিছু মিষ্ট এই বাণী, পাপরু মন ফেরাইবা। পরিত্রাণর বাক্য শুনিবা, পরিত্রাণর বাক্য শুনিবা। খলি ডাকতি আতুরে লভিবা অনন্ত শান্তি অমর পুরে, স্বর্গ রাজদ্বার খলি ডাকতি আতুরে লভিবা অনন্ত শান্তি অমর পুরে। সংসার বিষয় তেজি চাল যা বেগি বেগি, নহিব কিছু অভাব আনন্দে কাল কাটিবা। পরিত্রাণর বাক্য শুনিবা, পরিত্রাণর বাক্য শুনিবা। অমানিয়া হুয়ে যেবে মনর বেদনা, পাপ প্রতিফল ভোগী পাই বুঝাতনা। নরক কুণ্ডে তোহর ক্ষয় পাইব শরীর, কাহিকি এই জীবনে প্রাণ বিকলে মরিবা। পরিত্রাণর বাক্য শুনিবা, পরিত্রাণর বাক্য শুনিবা। বুঝিল কে বন্ধু পরিত্রাণর বাক্য শুনিবা, বুঝিল কে বন্ধু পরিত্রাণর বাক্য শুনিবা। কিছু মিষ্ট এই বাণী, কিছু মিষ্ট এই বাণী, পাপ
ପରିତ୍ରାଣ ବାକ୍ୟ ଶୁଣିବା, ପରିତ୍ରାଣ ବାକ୍ୟ ଶୁଣିବା, ପରିତ୍ରାଣ ବାକ୍ୟ ଶୁଣିବା।
ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ସ୍ୱାସ୍ଥ୍ୟ ବିଷୟ ସୂଚନାରେ ମୁଁ ପ୍ରତ୍ୟୁଷ ନାୟକ ସ୍ୱାଗତ କରୁଅଛି। ଆସନ୍ତୁ ଆଜି ଆମେ ଷ୍ଟୋମାକ୍ କ୍ୟାନ୍ସର, ଯାହାକି ପାକସ୍ଥଳୀ କର୍କଟ, ତାହା ବିଷୟରେ କିଛି ଜାଣିନେବା। ପାକସ୍ଥଳୀ କର୍କଟ, ପାକସ୍ଥଳୀରେ ଯେକୌଣସି ଭାଗରେ କର୍କଟ ରୋଗ ହେଲେ ତାହାକୁ ପାକସ୍ଥଳୀ କର୍କଟ କହନ୍ତି। ପୃଥିବୀରେ ପ୍ରତିବର୍ଷ ପ୍ରାୟ 8 ଲକ୍ଷ ଲୋକ ଏହି ପାକସ୍ଥଳୀ କର୍କଟ ଦ୍ୱାରା ମୃତ୍ୟୁବରଣ କରିଥାନ୍ତି। ଏହାର ଲକ୍ଷଣ ଏବଂ ଚିହ୍ନ, ଏହି ରୋଗ ଆକ୍ରମଣ କଲେ ପ୍ରଥମ ଅବସ୍ଥାରେ କୌଣସି ଲକ୍ଷ୍ୟ ଦେଖାଯାଏ ନାହିଁ ବା ଏହା ପାକସ୍ଥଳୀର ରୋଗ ବୋଲି ଜଣାଯାଏ ନାହିଁ। ଲକ୍ଷଣ ପ୍ରକାଶ ପାଇବା ବେଳକୁ ରୋଗ ବଢ଼ିଯାଇଥାଏ ଏବଂ ରୋଗ ବିକ୍ଷେପ, ଯାହାକୁ ଇଂଲିଶରେ ମେଟାଷ୍ଟାସିସ୍ କୁହାଯାଏ, ତାହା ସରିଯାଇଥାଏ। ଏହି କାରଣରୁ ଏହାର ପୂର୍ବ ଅନୁମାନ ନିରାଶଜନକ ହୁଏ। ଏହି ରୋଗରେ ନିମ୍ନଲିଖିତ ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ। ପ୍ରଥମ ହେଲା ବୁକୁ ଜ୍ୱାଳା ବା ତାହାକୁ ବଦହଜମି ମଧ୍ୟ କୁହନ୍ତି। ଖାଦ୍ୟ ଅରୁଚି। ତୃତୀୟ ହେଲା ପେଟ ଗୋଳମାଳ। ଚତୁର୍ଥ ଦୁର୍ବଳତା ବା ଥକା ଲାଗିବା। ପଞ୍ଚମ ଖାଇସାରିବା ପରେ ପେଟଟି ଫୁଲିଯିବା। ଷଷ୍ଠ ଉପର ପେଟରେ ଯନ୍ତ୍ରଣା ହେବା। ସପ୍ତମ ବାନ୍ତି ଲାଗିବା ଏବଂ ତା ସଙ୍ଗେ ସଙ୍ଗେ ବାନ୍ତି ମଧ୍ୟ ହେବା। ଅଷ୍ଟମ କୋଷ୍ଠକାଠିନ୍ୟ ବା ତରଳ ଝାଡ଼ା ହେବା। ନବମ ଓଜନ ହ୍ରାସ ପାଇବା ଏବଂ ପାକସ୍ଥଳୀରେ ରକ୍ତସ୍ରାବ ଯୋଗୁଁ ବାନ୍ତିରେ ରକ୍ତ ପଡ଼ିବା, ତତ୍ ସଙ୍ଗେ ସଙ୍ଗେ ମଳ କଳା ଦେଖାଯିବା। ଏହା ସମସ୍ତ ରକ୍ତହୀନତା ଦ୍ୱାରା ହୋଇଥାଏ। ଏହାର ଆଉ ଗୋଟିଏ ଲକ୍ଷଣ ମଧ୍ୟ ଗିଳିବାର କଷ୍ଟ ହୁଏ। ଉଲ୍ଲେଖଯୋଗ୍ୟ ହେ ଏହି ସମସ୍ତ ଲକ୍ଷଣମାନ ଟ୍ରପିକାଲ ସ୍ପ୍ରୁ, ପାକସ୍ଥଳୀ ଘା ଓ ଭାଇରସ୍ ଆକ୍ରମଣରେ ଦେଖାଯାଏ। ବନ୍ଧୁଗଣ, ଆମେ ଦେଖିଲୁ 12 ଗୋଟି ଏହାର ଲକ୍ଷଣ, ଯାହା ପାକସ୍ଥଳୀ କର୍କଟରେ ଦେଖାଯାଇଥାଏ। ମୁଁ ଆଶା କରୁଅଛି ଆପଣମାନଙ୍କୁ ଆମର ଏହି କର୍କଟ ବିଷୟକ ସ୍ୱାସ୍ଥ୍ୟ ସୂଚନା ବହୁତ ବହୁତ ଲାଭପ୍ରଦ ହେଉଥିବ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ତାହାଙ୍କ ପ୍ରେମ ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ସେହି ପ୍ରେମର ପିତା ଆପଣଙ୍କର ସହବର୍ତ୍ତୀ ରହନ୍ତୁ। ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା ବିଘ୍ନରୁ ସେ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆକ୍ରମଣ କରିଚାଲିଛି, ସେହି କରୋନା ଭାଇରସ୍ ମହାମାରୀରୁ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଦୟା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ବଛାଯାଉଥିବା ପ୍ରଜା ଭାଗ 2। ଆମେ ଭାଗ 1 ଗତକାଲି ଆଲୋଚନା କରିଥିଲେ, ଯେଉଁଥିରେ ଆମେ ଆଲୋଚନା କରିଥିଲୁ କି ଯେଉଁ ଲୋକମାନେ, ଯେଉଁ ଇସ୍ରାଏଲ ପ୍ରଜା ସେହି ସଦାପ୍ରଭୁଙ୍କ ଆଗମନ ପାଇଁ ଧାର୍ମିକ ଗୃହରେ ସ୍ଥାନେ ସ୍ଥାନେ ପ୍ରାର୍ଥନା କଲେ ତାହାଙ୍କ ଆଗମନ ପାଇଁ, ଆଉ ଯେବେ ସେଇ ସଦାପ୍ରଭୁ ପରମେଶ୍ୱର ଏହି ପୃଥିବୀକୁ ଆସିଲେ ସେମାନେ ଚିହ୍ନି ପାରିଲେ ନାହିଁ। ସେମାନେ ଯାହା ପାଇଁ ଅପେକ୍ଷା କରେ ଜଗିଥିଲେ, ଯେବେ ସେ ଏହି ପୃଥିବୀକୁ ଆସିଲେ ତାହାଙ୍କୁ ସେ ମାନେ ଗ୍ରହଣ କଲେ ନାହିଁ। ପ୍ରିୟ ଶ୍ରୋତା, ଯାହା ଯାହା କାର୍ଯ୍ୟ ଥିଲା ସେମାନଙ୍କୁ କରିବାକୁ ଥିଲା, ଯାହା ଯାହା ପରମେଶ୍ୱର ସେମାନଙ୍କୁ ଆଦେଶ ଦେଇଥିଲେ ତାହା ସେମାନେ କଲେ ନାହିଁ। ଯେପରିକି ଆମେ ଦେଖୁଅଛୁ ସଦାପ୍ରଭୁ ପରମେଶ୍ୱର ସେଇ ପ୍ରଜାମାନଙ୍କୁ ବିଦେଶୀୟମାନଙ୍କ ହସ୍ତରେ ସମର୍ପଣ କରିଥିଲେ। ବାବିଲରୁ ଫେରିବା ପରେ ଏକ ଧାର୍ମିକ ନିର୍ଦ୍ଦେଶ ଉପରେ ବହୁତ ଧ୍ୟାନ ଦିଆଯାଇଥିଲା। ସାରା ଦେଶରେ ସମାଜ ଗୃହ ନିର୍ମାଣ କରାଯାଇଥିଲା। ସେମାନେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ବ୍ୟବସ୍ଥା ବ୍ୟାପିଲେ ଏବଂ ବିଦ୍ୟାଳୟ ପ୍ରତିଷ୍ଠା ହେଲା, ଯାହା କଳା ଓ ବିଜ୍ଞାନ ସହିତ ଧାର୍ମିକତାର ନୀତି ଶିକ୍ଷା ଦେବା ପାଇଁ ଘୋଷଣା କରିଥିଲେ। କିନ୍ତୁ ଏହି ପ୍ରତିନିଧିତ୍ୱଗୁଡ଼ିକ ଭ୍ରଷ୍ଟ ହୋଇଗଲା। ଦେଖନ୍ତୁ ପ୍ରିୟ ଶ୍ରୋତା, ଯେବେ ସେମାନେ ବନ୍ଧିରୁ ଫେରି ଆସିଲେ, ସେମାନେ ଏକ ନିର୍ଦ୍ଦିଷ୍ଟ ଏକ ନିର୍ଣ୍ଣୟ ନେଇଥିଲେ କି ସମାଜ ଗୃହ ନିର୍ମାଣ କରିବେ, ଆଉ ସେହି ସମାଜ ଗୃହରେ ସେମାନେ ଯାଜକ ଓ ଧର୍ମ ଶାସ୍ତ୍ରୀମାନେ ବ୍ୟବସ୍ଥା ବ୍ୟାପିବେ, ଆଉ ବିଦ୍ୟାଳୟ ବାନ୍ଧିବେ ଯେଉଁଠାରେ କଳା ଓ ବିଜ୍ଞାନ ସହିତ ଧାର୍ମିକତା ନୀତି ଶିକ୍ଷା ଦେବା ପାଇଁ ଘୋଷଣା ହେବ। କିନ୍ତୁ ଏହି ପ୍ରତିନିଧିତ୍ୱ ଗୁଡ଼ିକ ଭ୍ରଷ୍ଟ ହୋଇଗଲା। ବନ୍ଦୀ କାଳରେ ଅନେକ ଲୋକ ଚିନ୍ତାଧାରା ଓ ରୀତି ଗ୍ରହଣ କରିଥିଲେ, ସେମାନେ ସେମାନଙ୍କ ଧାର୍ମିକ ସେବାରେ ଆଣିଲେ। ଅନେକ ଜିନିଷରେ ସେମାନେ ଇରୋମେଟ ରମାନଙ୍କ ଅଭ୍ୟାସକୁ ସକାରାତ୍ମକ ଥିଲେ, ଯେହେତୁ ସେମାନେ ପରମେଶ୍ୱରଙ୍କ ଠାରୁ ଚାଲିଗଲେ। ଯେହୁଦୀମାନେ ବହୁତ ଦୂରଦୃଷ୍ଟିରେ ହଜିଗଲେ। ରୀତିନୀତି ସେବାରେ ଶିକ୍ଷା ଏହି ସେବା ନିଜେ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ପ୍ରତ୍ୟେକଙ୍କର ଭାବରେ ଏହା ଯୀଶୁଙ୍କ ପ୍ରତୀକ ଥିଲା ଏବଂ ଏହା ଜୀବନ ଶକ୍ତି ବା ଜୀବନ ଶକ୍ତିର ଏବଂ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲା। କିନ୍ତୁ ଯେଉଁମାନେ ସେମାନଙ୍କର ଏହି ପରିଣାମରୁ ଆଧ୍ୟାତ୍ମିକ ଜୀବନ ହରାଇଥିଲେ, ସେମାନେ ମୃତ୍ୟୁ ରୂପକୁ ଗଲେ। ଏହା ବଦଳରେ ସେମାନେ ବଳିଦାନ ଓ ଆଜ୍ଞା ଉପରେ ବିଶ୍ୱସ୍ତ ଥିଲେ। ଯେଉଁ ଲୋକମାନଙ୍କୁ ସୂଚିତ କଲେ ତାହାଙ୍କ ଉପରେ ବିତରଣ କରିବା ଯୋଗରୁ କାରଣରୁ ସେହି କାର୍ଯ୍ୟରେ ସେମାନେ ଲାଗିଥିଲେ। ସେମାନେ ଯାହା ହରାଇଲେ ତାହା ସ୍ଥାନରେ ଯାଜକ ଓ ଇଦିକମାନେ ବହୁଗୁଣିତ ହେଲେ। ନିଜ ନିଜ ଆବଶ୍ୟକତା ସେମାନେ ଯେତେ କଠିନ ହୋଇଥିଲେ ସେତେବେଳେ ପରମେଶ୍ୱରଙ୍କ ପ୍ରେମରେ କମ୍ ହୋଇଥିଲା। ସେମାନେ ସେମାନଙ୍କ ଅନେକ କାର୍ଯ୍ୟ ଦ୍ୱାରା ସେମାନଙ୍କର ପରିତ୍ରାଣ ମାପିଲେ। ହଁ ପ୍ରିୟ ଶ୍ରୋତା, ବେଳେ ବେଳେ ଆମେମାନେ ମଧ୍ୟ ଏହି ପୃଥିବୀରେ ଯେବେ ବାସ କରୁଅଛୁ, ଆମ ଧାର୍ମିକତା ପାଇଁ ଆମେ ଅନେକ କାର୍ଯ୍ୟ କରିଥାଉ, ମାତ୍ର ସେହି ଧାର୍ମିକତାରେ ପରମେଶ୍ୱରଙ୍କୁ ଭୁଲି ଦେଇଥାଉ। ଅନେକ କାର୍ଯ୍ୟ ଦ୍ୱାରା ଆମେ ପବିତ୍ର ହୋଇଛୁ ବୋଲି ଆମେ ମାପିଥାଉ, ଯେପରି ଇସ୍ରାଏଲ ପ୍ରଜାମାନେ କରିଥିଲେ। ସେମାନଙ୍କ ହୃଦୟ ଗର୍ଭ ଓ କପଜାରେ ପରିପୂର୍ଣ୍ଣ ଥିଲା। ସେମାନଙ୍କ ହୃଦୟ ପରମେଶ୍ୱରଙ୍କ ପାଖରେ ନଥିଲା। ସେମାନଙ୍କ ହୃଦୟ ଟଙ୍କା ଧନ ରୂପା ସୁନା ଉପରେ ଥିଲା। ସେମାନଙ୍କ ମନ ସାଂସାରିକ ଉପରେ ଥିଲା। ସେମାନଙ୍କ ମନ ହୃଦୟ ଈଶ୍ୱରଙ୍କ ଠାରେ ନଥିଲା, ବରଂ ସେମାନଙ୍କ ହୃଦୟ ଗର୍ଭ ଓ କପଜାରେ ପରିପୂର୍ଣ୍ଣ ଥିଲା। ସେମାନଙ୍କର ସମସ୍ତ ପ୍ରତ୍ୟେକ ମିନିଟ ଏବଂ ଭୋଜର ଆଜ୍ଞା ସହିତ ଏହା ଏକ ଥିଲା। ଆଇନକୁ ରଖିବା ଅସମ୍ଭବ ଯେଉଁମାନେ ପରମେଶ୍ୱରଙ୍କ ସେବା କରିବାକୁ ଇଚ୍ଛା କଲେ ଓ ଯେଉଁମାନେ ଉପଦେଶ ପାଳନ କରିବାକୁ ଚେଷ୍ଟା କଲେ, ସେମାନେ ଭାରି ଭୋଜରେ ଦେଇଥିଲେ। ସେମାନେ ଏକ ଅସୁବିଧାଜନକ ବିବେକର ଅଭିଯୋଗରୁ କୌଣସି ବିଶ୍ରାମ ପାଇଲେ ନାହିଁ। ପ୍ରିୟ ଶ୍ରୋତା, ପ୍ରଭୁଙ୍କୁ ପ୍ରେମ କରିବା ଏତେ ସହଜ ଯଦି ଆମେ ନିଜ ତାହାଙ୍କଠାରେ ସମର୍ପଣ କରିବା, ଯଦି ଆମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବା, ତାହେଲେ ବହୁତ ସହଜ ହେବ। ଯଦି ଆମେ ଭାବିବା ପ୍ରଭୁଙ୍କ ଆଜ୍ଞା ହେଉଛି ବହୁତ କଠିନ, ପ୍ରଭୁଙ୍କ ଆଦେଶ ହେଉଛି ବହୁତ କଠିନ ପାଳନ କରିବା ପାଇଁ, ତାହେଲେ ନିଶ୍ଚିତ ଭାବରେ ଏହିସବୁ କଠିନ ହେବ। ଯେହେତୁ ଶୟତାନ ଆମ ମନକୁ ଏହି କଥାର ଭାବନା ଆଣିଥାଏ, ଯେପରି କୁହାଯାଉଛି, ତେଣୁ ଶୟତାନ ଲୋକମାନଙ୍କୁ ନିରୁତ୍ସାହିତ କରିବା ପାଇଁ ପରମେଶ୍ୱରଙ୍କ ଚରିତ୍ର ବିଷୟରେ ସେମାନଙ୍କ ଧାରଣା କୁ କମ୍ କରିବା ପାଇଁ ଓ ଇସ୍ରାଏଲର ବିଶ୍ୱାସକୁ ଅପମାନନା କରିବା ପାଇଁ କାର୍ଯ୍ୟ କଲେ। ବର୍ତ୍ତମାନ ଭି ସେହି ସୈତାନ ଆମମାନଙ୍କ ଠାରେ କାର୍ଯ୍ୟ କରୁଅଛି, ଯେପରିକି ଆମେ ଈଶ୍ୱରଙ୍କ ଆଜ୍ଞା, ଈଶ୍ୱରଙ୍କ କାର୍ଯ୍ୟ, ଈଶ୍ୱରଙ୍କ ସେବାରେ ଆମେ ଅବହେଳା କରିବୁ, ଯେପରିକି ଈଶ୍ୱରଙ୍କ କାର୍ଯ୍ୟରେ ଆମେ ନିଜକୁ ନ ସମର୍ପଣ କରି ସାଂସାରିକ କାର୍ଯ୍ୟରେ ନିଜକୁ ନିଯୁକ୍ତ କରିବୁ। ସୈତାନ ବର୍ତ୍ତମାନ ବି ଆମ ପଛରେ ଲାଗିଅଛି। ସେ ଆଶା କଲେ ଯେ ସ୍ୱର୍ଗରେ ବିଦ୍ରୋହ କରିବା ସମୟରେ ସେ ଏହି ଦାବି ସ୍ଥାପନ କରିବେ। ସେ ଆଶା କଲେ ଯେ ପରମେଶ୍ୱରଙ୍କ ଆବଶ୍ୟକତା ଅନ୍ୟାୟ ଥିଲା, ସେମାନେ ଆଜ୍ଞା ପାଳନ କରିପାରିବେ ନାହିଁ। ଏହା ହେଉଛି ସୈତାନର ଏକ ଦାବି କି ମନୁଷ୍ୟ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିପାରିବ ନାହିଁ। ଏହିପରି ଇସ୍ରାଏଲର ଯେ ଯୀଶୁ ଘୋଷଣା କଲେ ସେ ବ୍ୟବସ୍ଥା ପାଳନ କଲେ ନାହିଁ। ଯେଉଁମାନେ ମୋଶାଙ୍କର ଆଗମନ ଇଚ୍ଛା କରୁଥିବା ବେଳେ ସେମାନଙ୍କ କିଛି ନଥିଲା। ତାଙ୍କ ମିଶ୍ରର ପ୍ରକୃତ ଧାରଣା ସେମାନେ ପାପରୁ ମୁକ୍ତି ପାଇଲେ ନାହିଁ, ବରଂ ରୋମିଓମାନଙ୍କ ଠାରୁ ମୁକ୍ତି ପାଇଲେ। ସେମାନେ ମୋଶାକୁ ପରାସ୍ତକାରୀ ଭାବରେ ଆସିବା ପାଇଁ ଚେଷ୍ଟା କଲେ। ସେମାନେ ନିରୋଧ ଶକ୍ତି ଭାଙ୍ଗି ଦେଇ ସାର୍ବଜନୀନ ରାଜ୍ୟକୁ ଉଚ୍ଚ କରିବାକୁ ଚେଷ୍ଟା କଲେ। ତେଣୁ ସେମାନଙ୍କ ପାଇଁ ତ୍ରାଣକର୍ତ୍ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ରାସ୍ତା ପ୍ରସ୍ତୁତ ହେଲା। ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କ ଜନ୍ମ ସମୟରେ ଦେଶ ତଳେ କରୁଥିଲା ବିଦେଶୀ ଗୁରୁମାନଙ୍କ ଶାସନ ଓ ଆଭ୍ୟନ୍ତରୀଣ ବିବାଦରେ ଲଜ୍ଜାରେ ଛିଡ଼ା ହେଲେ। ଯେଉଁଦୀମାନଙ୍କୁ ଏକ ଅଲଗା ସରକାରଙ୍କ ରୂପ ବଜାୟ ରଖିବା ପାଇଁ ଅନୁମତି ଦିଆଯାଇଛି, କିନ୍ତୁ ସେମାନେ ରୋମ ତଳେ ଥିଲେ କିମ୍ବା ସେମାନଙ୍କ ଶକ୍ତିର ପ୍ରତିବନ୍ଧକ ସହିତ ସେମାନଙ୍କୁ ସେମାନଙ୍କ ପରି ହେବା ପାଇଁ ଚେଷ୍ଟା କଲେ। ରୋମାନ ଉଚ୍ଚ ଯାଜକକୁ ନିଯୁକ୍ତ ଓ ଅପସାରଣ କରିବାର ଅଧିକାର ଦାବି କଲେ। କାର୍ଯ୍ୟାଳୟ ପ୍ରୟତ୍ପ ପ୍ରତାରଣା ଓ ଏପରିକି ହତ୍ୟା ଦ୍ୱାରା ସୁରକ୍ଷିତ ଥିଲା। ତେଣୁ ଯାଜକତ୍ଵ ଅଧିକରୁ ଅଧିକ ଭ୍ରଷ୍ଟ ହୋଇଗଲା, କିନ୍ତୁ ଯାଜକମାନେ ଏବେ ବି ମହାଶକ୍ତି ପାଇଲେ। ସେମାନେ ତାହାକୁ ସ୍ୱାର୍ଥପର ଓ ବଡ଼ାକାର ପାଇଁ ନିଯୁକ୍ତ ଦେଲେ। ଲୋକମାନେ ସେମାନଙ୍କ ନିର୍ଦ୍ଧୟ ଦାବି ରଖନ୍ତି, ସେମାନେ ରୋମିଓମାନଙ୍କ ଠାରେ ସମ୍ପର୍ଣ୍ଣ କରନ୍ତି। ପ୍ରିୟ ବନ୍ଧୁ, ଏହି ସ୍ଥିତି ବ୍ୟାପକ ଅସନ୍ତୁଷ୍ଟ ସୃଷ୍ଟି କଲା। ଲୋକପ୍ରିୟ ପ୍ରକ୍ରମଣ ବାରମ୍ବାର ଥିଲା। ଲୋଭ ଏବଂ ହିଂସା, ଅବିଶ୍ୱାସ ଏବଂ ଆଧ୍ୟାତ୍ମିକ ଅବିଶ୍ୱାସ ଦେଶରେ ହୃଦୟକୁ ଖାଇଥିଲା। ରୋମିଓ ଘୃଣା ଜାତୀୟ ଏବଂ ଆଧ୍ୟାତ୍ମିକ ଗର୍ବ ସୃଷ୍ଟି କରିଥିଲେ। ବନ୍ଧୁ, ଯେହୁଦୀମାନେ ଏବଂ ବି ନିଜ ପୂଜାର ସକାରକୁ କଠୋର ଭାବରେ ପାଳନ କରନ୍ତି, ଧର୍ମର ରୀତିତ୍ୱ ପ୍ରତି ଶ୍ରଦ୍ଧାଞ୍ଜଳି କରି ଯାଜକମାନେ ପବିତ୍ରତା ପାଇ ଏକ ପ୍ରତିଷ୍ଠା ବଜାୟ ରଖିବାକୁ ଚେଷ୍ଟା କଲେ। ସେମାନେ ଅନ୍ଧକାର ଓ ଅତ୍ୟନ୍ତ ସେମାନଙ୍କ ଅନ୍ଧକାରର ଅତ୍ୟନ୍ତ ଶକ୍ତି ପାଇଁ ତୃଷା ହୋଇଥିଲେ। ବନ୍ଧୁ, ସେମାନେ ସେମାନଙ୍କ ଶତ୍ରୁମାନଙ୍କୁ ପରାସ୍ତ କରି ଇସ୍ରାଏଲକୁ ରାଜ୍ୟ ପୁନଃସ୍ଥାପନ କରିବେ। ସେମାନେ ଭବିଷ୍ୟତ ଭକ୍ତଗୁଡ଼ିକ ଅଧ୍ୟୟନ କରିଥିଲେ, କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ବିନା। ତେଣୁ ସେମାନେ ଖ୍ରୀଷ୍ଟଙ୍କ ପ୍ରଥମ ଆଗମନର ଅପମାନକୁ ସୂଚିତ କରୁଥିବା ଶାସ୍ତ୍ରଗୁଡ଼ିକୁ ଅଧ୍ୟାତ୍ମିକ ଦୃଷ୍ଟି ଦେଲେ। ବନ୍ଧୁ, ସେମାନେ ଯେଉଁମାନେ ତାଙ୍କର ଦ୍ୱିତୀୟର ମହିମା ବିଷୟରେ କଥାବାର୍ତ୍ତା କରନ୍ତି, ସେମାନେ ଅଧର୍ମ କଲେ। ଗର୍ଭ ସେମାନଙ୍କ ଦୃଷ୍ଟିକୋଣରୁ ଅସୁସ୍ଥ କରିଦେଇଥିଲା। ସେମାନେ ସେମାନଙ୍କର ସ୍ୱାର୍ଥପର ଇଚ୍ଛା ଅନୁଆଇ ଭବିଷ୍ୟତ ଭକ୍ତଙ୍କ ବାଣୀ ବ୍ୟାଖ୍ୟା କଲେ। ବନ୍ଧୁ, ଯେବେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ସେମାନେ ଚିହ୍ନି ପାରିଲେ ନାହିଁ, ତାହାଙ୍କ କଥାକୁ ଅପମାନତା କଲେ, ଆଉ ପରିଶେଷ ତାହାଙ୍କୁ ହତ୍ୟା କଲେ। ବନ୍ଧୁ, ବର୍ତ୍ତମାନ ଯୀଶୁଖ୍ରୀଷ୍ଟ ଯଦି ଆପଣମାନଙ୍କ ହୃଦୟକୁ ଆସିବ ତାହେଲେ ଗ୍ରହଣ କରନ୍ତୁ। ଯେହେତୁ ଏହି ପୃଥିବୀ ବହୁତ ଶୀଘ୍ର ନଷ୍ଟ ହେବାକୁ ଯାଉଅଛି, ଯୀଶୁଖ୍ରୀଷ୍ଟ ଆଉ ଥରେ ନିଶ୍ଚିତ ଭାବେ ଆସିବେ। ଯେତେ ଲୋକ ତାହାଙ୍କଠାରେ ବିଶ୍ୱାସ କରନ୍ତି ନିଶ୍ଚିତ ସେମାନେ ମିଶି ସେହି ସ୍ୱର୍ଗରାଜକୁ ଯିବେ। କ'ଣ ସେହି ସ୍ୱର୍ଗରାଜ ଯିବାକୁ ଆପଣ ଇଚ୍ଛା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ। ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ପ୍ରେମମୟ ସାଗର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ତୁମ ସେହି ମଧୁର ନାମରେ କୋଟି କୋଟି ଜୁହାର। ସେହି ତୁମ ନାମରେ ଆମେ କୋଟି କୋଟି ଧନ୍ୟବାଦ ଅର୍ପଣ କରୁଅଛୁ। ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣେଇଲ, ସେହି ବାକ୍ୟ ଅନୁସାରେ ତୁମ ସେହି ବ୍ୟବସ୍ଥା ପାଳନ କରିବା ପାଇଁ ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ହେ ପରମେଶ୍ୱର, ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ବିଶେଷ ଭାବରେ ଯେଉଁ ମହାମାରୀ ସାରା ପୃଥିବୀକୁ ଆକ୍ରମଣ କରିଚାଲିଛି, ସେହି ମହାମାରୀରୁ ଆମମାନଙ୍କୁ ଦୂରେଇ ରଖ। ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ଆପଣା ଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org।